ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସାରା ଦେଶରେ ଆଜି ଆଧୁନିକ ଜ୍ଞାନକୌଶଳରେ ନିର୍ମିତ 103ଟି ଅମୃତ ଷ୍ଟେସନର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦକୁ ସର୍ବସମ୍ମୁଖକୁ ଆଣିବା ପାଇଁ 9ଟି ରାଷ୍ଟ୍ର ଅଭିମୁଖେ ଯାତ୍ରା ଆରମ୍ଭ କଲେ ସର୍ବଦଳୀୟ ପ୍ରତିନିଧି ଦଳ। ରାଜସ୍ଥାନ ବିକାନେରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଆଜି ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ। ଏବଂ ଆଇପିଏଲ୍ T20 କ୍ରିକେଟ୍ ସିରିଜ୍ର ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ 69 ରନ୍ରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସାରା ଦେଶରେ 103ଟି ଅମୃତ ଷ୍ଟେସନର ଉଦ୍ଘାଟନ କରିବେ। ସେଥିମଧ୍ୟରୁ 19ଟି ଷ୍ଟେସନ ଉତ୍ତରପ୍ରଦେଶରେ ରହିଛି। ଯାତ୍ରୀମାନଙ୍କୁ ସୁଖଦ ଯାତ୍ରା ଅନୁଭୂତି ଦେବା ଲାଗି ନୂତନ ଭାବେ ନିର୍ମିତ ଓ ବିକଶିତ ଅମୃତ ଷ୍ଟେସନଗୁଡ଼ିକରେ ସ୍ୱତନ୍ତ୍ର ସୁବିଧା କରାଯାଇଛି। ଉତ୍ତରପ୍ରଦେଶର ବିଜ୍ନର୍, ସାହାରନପୁର ଜଙ୍କସନ୍, ଗୋବର୍ଦ୍ଧନ, ଫତେହାବାଦ, ଗୋବିନ୍ଦପୁରୀ, ଇଜ୍ଜତନଗର, ବରେଲି ସିଟି ଏବଂ ବଳରାମପୁର ଷ୍ଟେସନଗୁଡ଼ିକୁ ଅମୃତ ଭାରତ ଯୋଜନାରେ ବିକଶିତ କରାଯାଇଛି। ଏଥିରେ ଯାତ୍ରୀମାନେ ଯେଭଳି ଅଧିକ ସୁବିଧା ସୁଯୋଗ ପାଇବେ ସେ ନେଇ ବ୍ୟବସ୍ଥା କରାଯାଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ବିଜ୍ନର ରେଳ ଷ୍ଟେସନରେ ଶୀତତାପ ନିୟନ୍ତ୍ରିତ ପ୍ରତୀକ୍ଷା କୋଠରୀ ନିର୍ମାଣ କରାଯାଇଥିବା ବେଳେ ସ୍ୱତନ୍ତ୍ର ପାର୍କିଂ ଏରିଆ, ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ସହ ଅଗ୍ନି ନିର୍ବାପକ ବ୍ୟବସ୍ଥା ମଧ୍ୟ କରାଯାଇଛି। ବିଶେଷ ଭାବେ ଦିବ୍ୟାଙ୍ଗମାନଙ୍କ ପାଇଁ ରାମ୍ପ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ଆଧୁନିକ ନିର୍ମାଣ କୌଶଳରେ ସ୍ଥାନୀୟ ଅଞ୍ଚଳର ସଂସ୍କୃତିକୁ ଆଜି ଉଦ୍ଘାଟିତ ହେବାକୁ ଥିବା ଅମୃତ ଷ୍ଟେସନଗୁଡ଼ିକରେ ସ୍ଥାନିତ କରାଯାଇଛି। ଭାରତର ଅପରେସନ୍ ସିନ୍ଦୁର ଉପରେ କୂଟନୈତିକ ପ୍ରଚାର ଓ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦକୁ ସର୍ବସମ୍ମୁଖକୁ ଆଣିବା ପାଇଁ 2ଟି ସର୍ବଦଳୀୟ ପ୍ରତିନିଧି ଦଳ ଗତକାଲିଠାରୁ 9ଟି ରାଷ୍ଟ୍ର ଅଭିମୁଖେ ଯାତ୍ରା କରିଛନ୍ତି। ଜେଡିୟୁ ସାଂସଦ ସଞ୍ଜୟ କୁମାର ଝାଙ୍କ ନେତୃତ୍ୱରେ ଏକ ସର୍ବଦଳୀୟ ପ୍ରତିନିଧି ଦଳ ଇଣ୍ଡୋନେସିଆ, ମାଲେସିଆ, ଦକ୍ଷିଣ କୋରିଆ, ଜାପାନ ଓ ସିଙ୍ଗାପୁର ଗସ୍ତ କରିଛନ୍ତି। ଶିବସେନା ସାଂସଦ ଶ୍ରୀକାନ୍ତ ସିନ୍ଧେଙ୍କ ନେତୃତ୍ୱାଧୀନ ଅନ୍ୟ ଏକ ସର୍ବଦଳୀୟ ପ୍ରତିନିଧି ଦଳ ସଂଯୁକ୍ତ ଆରବ ଏମିରେଟ୍ସ, ଲାଇବେରିଆ, କଙ୍ଗୋ ଏବଂ ସିଏରା ଲିଓନ୍ ଅଭିମୁଖେ ଯାତ୍ରା କରିଛନ୍ତି। ଆତଙ୍କବାଦ କାର୍ଯ୍ୟକଳାପ ବିରୋଧରେ ଦେଶର ଦୃଢ଼ ଆଭିମୁଖ୍ୟକୁ ବିଶ୍ୱ ନେତୃବୃନ୍ଦଙ୍କୁ ଅବଗତ କରାଇବା ହେଉଛି ଏହି ପ୍ରତିନିଧି ଦଳ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଗସ୍ତ ପୂର୍ବରୁ ସାଂସଦ ସଞ୍ଜୟ ଝା କହିଛନ୍ତି, ଆତଙ୍କବାଦ ହେଉଛି ପାକିସ୍ତାନର ଜାତୀୟ ନୀତି, ତେଣୁ ଇସ୍ଲାମାବାଦ କିଭଳି ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି ସେ ସମ୍ପର୍କରେ ପ୍ରତିନିଧି ଦଳ ବିଶ୍ୱକୁ ଅବଗତ କରାଇବେ।
आतंकवाद जो है वो पाकिस्तान की स्टेट पॉलिसी है, इनके नकाब को उतारना। वहां से कोई दो चार लोग ऐसे नहीं आते हैं, पूरा स्टेट उसको स्पॉन्सर करता है, पूरा थ्राइव करता है स्टेट के सपोर्ट से। इस बात को पूरे दुनिया में जाकर के बताना, ऐसा नहीं होगा कि हमारे यहां आकर के टेररिस्ट एक्टिविटी करते रहिए और उसको हम झेलते रहेंगे।
पाकिस्तान आतंकवादी कार्यकलाप विरोध में भारत ବିଶ୍ୱ ସମୁଦାୟକୁ ଅବଗତ କରାଇବା ଲାଗି ଅଭିଯାନ ଆରମ୍ଭ କରିଛି। ଏଥିପାଇଁ 7ଟି ବହୁଦଳୀୟ ପ୍ରତିନିଧି ଦଳ ଗଠନ କରାଯାଇଛି। ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ଦୃଢ଼ ଆଭିମୁଖ୍ୟ ପୋଷଣ କରିବା ସହ ଶୂନ୍ୟ ସହନଶୀଳତାର ବାର୍ତ୍ତା ଦେବା ପାଇଁ ପ୍ରତିନିଧି ମଣ୍ଡଳୀ ଆସନ୍ତା ମାସ 5 ତାରିଖ ସୁଦ୍ଧା ମୋଟ 32ଟି ଦେଶ ଗସ୍ତ କରିବେ। ଆମ ସମ୍ଭାଦଦାତା ଜଣାଇଛନ୍ତି, ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଆଜି ପ୍ରତିନିଧି ଦଳଗୁଡ଼ିକୁ ବିସ୍ତୃତ ଭାବେ ଗସ୍ତର ଉଦ୍ଦେଶ୍ୟ ନେଇ ସୂଚନା ପ୍ରଦାନ କରିବେ। ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ରତିନିଧି ଦଳ ସାଉଦି ଆରବ, ବାହାରିନ୍, କୁଏତ ଏବଂ ଆଲଜେରିଆ ଗସ୍ତ କରିବେ। ଏହି ପ୍ରତିନିଧି ଦଳରେ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ, ବିଜେପି ସାଂସଦ ନିଶିକାନ୍ତ ଦୁବେ ଏବଂ ଏଆଇଏମ୍ଆଇଏମ୍ ସାଂସଦ ଅସାଉଦ୍ଦିନ ଓବେସି ସାମିଲ ଅଛନ୍ତି। ବିଜେପି ସାଂସଦ ରବିଶଙ୍କର ପ୍ରସାଦଙ୍କ ନେତୃତ୍ୱାଧୀନ ପ୍ରତିନିଧି ଦଳ ଲଣ୍ଡନ, ଫ୍ରାନ୍ସ, ଜର୍ମାନ, ୟୁରୋପୀୟ ସଂଘ, ଇଟାଲୀ ଏବଂ ଡେନମାର୍କ ଗସ୍ତ କରିବେ। ପ୍ରତିନିଧି ଦଳରେ କଂଗ୍ରେସ ସାଂସଦ ଡକ୍ଟର ଅମର ସିଂ, ଶିବସେନା ୟୁବିଟି ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ୍ଜେ ଆକବର ରହିଛନ୍ତି। ସେହିପରି କଂଗ୍ରେସ ସାଂସଦ ଶଶି ଥରୁର୍ଙ୍କ ନେତୃତ୍ୱରେ ଗଠିତ ପ୍ରତିନିଧି ଦଳ ଆମେରିକା, ପାନାମା, ଗୁଏନା, ବ୍ରାଜିଲ ଏବଂ କଲମ୍ବିଆ ଗସ୍ତ କରିବେ। ଡିଏମ୍କେ ସାଂସଦ କାନିମୁଝି କରୁଣାନିଧିଙ୍କ ନେତୃତ୍ୱରେ ଆଉ ଏକ ପ୍ରତିନିଧି ଦଳ ସ୍ପେନ୍, ଗ୍ରୀସ୍, ସ୍ଲୋଭେନିଆ, ଲାଟଭିଆ ଏବଂ ରୁଷ ଗସ୍ତ କରିବେ। ଏହି ଦଳରେ ନ୍ୟାସନାଲ୍ କନ୍ଫରେନ୍ସର ସାଂସଦ ମିଲନ ଅଲତାବ ଅହମ୍ମଦ, ସମାଜବାଦୀ ପାର୍ଟିର ସାଂସଦ ରାଜୀବ ରାୟ ଏବଂ ଆର୍ଜେଡି ସାଂସଦ ପ୍ରେମଚାନ୍ଦ ଗୁପ୍ତା ସାମିଲ ଅଛନ୍ତି। ସପ୍ତମ ପ୍ରତିନିଧି ଦଳରେ ଏନ୍ସିପି ସାଂସଦ ସୁପ୍ରିୟା ସୁଲେଙ୍କ ନେତୃତ୍ୱାଧୀନ ଦଳ ଇଜିପ୍ଟ, କତାର, ଇଥିଓପିଆ ଏବଂ ଦକ୍ଷିଣ ଆଫ୍ରିକା ଗସ୍ତ କରିବେ। ଏହି ପ୍ରତିନିଧି ଦଳରେ ବିଜେପି ସାଂସଦ ରାଜୀବ ପ୍ରତାପ ରୁଡ୍ଡି, ଅନୁରାଗ ସିଂ ଠାକୁର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭି ମୁରଲୀଧରନ୍ ଏବଂ କଂଗ୍ରେସ ସାଂସଦ ମନୀଷ ତିୱାରୀ ପ୍ରମୁଖ ସାମିଲ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜସ୍ଥାନର ବିକାନେରରେ 26,000 କୋଟିରୁ ଅଧିକ ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଲୋକାର୍ପଣ କରିବେ। ଏହି ପ୍ରକଳ୍ପଗୁଡ଼ିକ ରେଳପଥ, ସଡ଼କପଥ, ଶକ୍ତି, ଜଳ, ନୂତନ ଅକ୍ଷୟ ଶକ୍ତି କ୍ଷେତ୍ରକୁ ସଶକ୍ତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଚୁରୁ ସାଦୁଲପୁର ରେଳ ଲାଇନ୍ ଲାଗି ଶିଳାନ୍ୟାସ କରିବା ସହିତ ସୁରତଗଡ଼ ଫାଲୋଡ଼ି, ଫୁଲେରା ଦିଗାନା, ଉଦୟପୁର ହିମତନଗର, ଫାଲୋଡ଼ି ଜୈସଲମେର ଏବଂ ସାମଦାରୀ ବାର୍ମର ରେଳ ଲାଇନ୍ ବିଦ୍ୟୁତ୍କରଣ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ସେହିଭଳି ସଡ଼କପଥର ଭିଭିଭୂମିକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ଶ୍ରୀ ମୋଦି 4,850 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ 7ଟି ସଡ଼କପଥ ପ୍ରକଳ୍ପର ଲୋକାର୍ପଣ କରିବେ। ଏହି ରାଜପଥ ଭାରତ ପାକିସ୍ତାନ ସୀମାକୁ ସମ୍ପ୍ରସାରିତ ହୋଇଥିବା ଦୃଷ୍ଟିରୁ ଦେଶର ପ୍ରତିରକ୍ଷା ଭିଭିଭୂମି ଏହାଦ୍ୱାରା ସଶକ୍ତ ହୋଇପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 25 ତାରିଖରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶ ଏବଂ ବିଦେଶରେ ଥିବା ଭାରତୀୟଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ କାର୍ଯ୍ୟକ୍ରମର 122ତମ ସଂସ୍କରଣ। ଇଚ୍ଛୁକ ବ୍ୟକ୍ତିମାନେ ଟୋଲ୍ ଫ୍ରି ନମ୍ଘର 1800-11-7800 ମାଧ୍ୟମରେ ସେମାନଙ୍କ ମତାମତ ଏବଂ ପରାମର୍ଶ ପଠାଇପାରିବେ। ନରେନ୍ଦ୍ର ମୋଦି ଆପ୍ କିମ୍ବା ମାଇ ଗଭ୍ ଓପନ୍ ଫୋରମ୍ ମାଧ୍ୟମରେ ମଧ୍ୟ ଅନ୍ଲାଇନ୍ରେ ମତାମତ ଉପସ୍ଥାପନ କରାଯାଇପାରିବ। ଏଥିପାଇଁ ଆସନ୍ତା 23 ତାରିଖ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ ହୋଇଛି। ଆତଙ୍କବାଦ ବିରୋଧରେ ଅପରେସନ୍ ସିନ୍ଦୁରର ସଫଳତା ପରେ ସାରା ଦେଶ ଭାରତୀୟ ସେନାର ବୀରତ୍ୱ ଏବଂ ସାହସ ପ୍ରତି ସମ୍ମାନ ପ୍ରଦର୍ଶନ କରୁଛି। ସଶସ୍ତ ବାହିନୀ ପ୍ରତି ସମ୍ମାନ ସ୍ୱରୂପ ଆକାଶବାଣୀ ସମାଚାର ପକ୍ଷରୁ ଏକ ବିଶେଷ ଫିଚର ଉପସ୍ଥାପନ କରାଯାଉଛି। ଏହି କ୍ରମରେ ଆଜି ପରମବୀର ଚକ୍ର ବିଜେତା ସେକେଣ୍ଡ ଲେଫ୍ଟନାଣ୍ଟ ଅରୁଣ କ୍ଷେତ୍ରପାଳଙ୍କ ବିଷୟରେ ଆସନ୍ତୁ ଜାଣିବା। 1971 ଭାରତ ପାକ୍ ଯୁଦ୍ଧରେ ଅରୁଣ କ୍ଷେତ୍ରପାଳ ଅଦମ୍ୟ ସାହସ ପ୍ରଦର୍ଶନ କରି ଦେଶ ପାଇଁ ପ୍ରାଣବଳି ଦେଇଥିଲେ। 1950 ମହାରାଷ୍ଟ୍ରର ପୁଣେରେ ଜନ୍ମଗ୍ରହଣ କରିଥିବା ସେକେଣ୍ଡ ଲେଫ୍ଟନାଣ୍ଟ ଅରୁଣ କ୍ଷେତ୍ରପାଳ 1971 ଜୁନ୍ ମାସରେ ପୁନା ହର୍ସ ରେଜିମେଣ୍ଟରେ ଯୋଗ ଦେଇଥିଲେ। ମାତ୍ର 21 ବର୍ଷ ବୟସରେ ଭାରତ ପାକ୍ ଯୁଦ୍ଧରେ ସେ ଅତୁଳନୀୟ ସାହସ ପ୍ରଦର୍ଶନ କରିଥିଲେ। 1971 ଡିସେମ୍ବର 16 ତାରିଖରେ ଶତ୍ରୁପକ୍ଷର ଆକ୍ରମଣ ଜୋରଦାର ହୋଇଥିଲା ଏବଂ ସକରଗଡ଼ ସେକ୍ଟରର ଜର୍ପାଲରେ ଆକ୍ରମଣ କରାଯାଇଥିଲା। ଅରୁଣ କ୍ଷେତ୍ରପାଳ ନିଜ ଦଳ ସହ ନିକଟବର୍ତ୍ତୀ ସ୍ଥାନରେ ମୁତୟନ ହୋଇଥିଲେ। ତାଙ୍କ ପାଖରେ 2ଟି ଟ୍ୟାଙ୍କ ଥିଲା। ଅନ୍ୟ ଏକ ରେଜିମେଣ୍ଟରୁ ସହାୟତା ଲାଗି ଖବର ଆସିବା ପରେ ଅରୁଣ ତୁରନ୍ତ ଏହାର ଜବାବ ଦେଇଥିଲେ ଏବଂ ଆକ୍ରମଣ ହେଉଥିବା ସ୍ଥାନକୁ ନିଜ ଦଳବଳ ସହ ଯାତ୍ରା କରିଥିଲେ। ନିଜ ଟିମ୍ ସହ ଯାଉଥିବା ବେଳେ ସେ ମଧ୍ୟ ଆକ୍ରମଣର ସମ୍ମୁଖୀନ ହୋଇଥିଲେ। ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିବା ପରେ ସେକେଣ୍ଡ ଲେଫ୍ଟନାଣ୍ଟ ଅରୁଣ କ୍ଷେତ୍ରପାଳ ଏବଂ ତାଙ୍କ ଦଳର ଅନ୍ୟ ସଦସ୍ୟମାନେ ଶତ୍ରୁପକ୍ଷ ଉପରେ ଆକ୍ରମଣ ଆରମ୍ଭ କରିଦେଇଥିଲେ। ଶତ୍ରୁପକ୍ଷର ଅନେକ ସଦସ୍ୟଙ୍କୁ ସେ ଠାବ କରିବାରେ ସକ୍ଷମ ହୋଇଥିଲେ। ଗୁଳିଗୋଳା ବିନିମୟ ସମୟରେ ଅରୁଣଙ୍କ ଦଳର କମାଣ୍ଡରଙ୍କ ମୃତ୍ୟୁ ଘଟିଥିଲା। ସେ ଏକାକୀ ଶତ୍ରୁପକ୍ଷ ଉପରେ ଆକ୍ରମଣ ଜାରି ରଖିଥିଲେ ଏବଂ ଶତ୍ରୁପକ୍ଷକୁ ସାହସର ସହିତ ମୁକାବିଲା କରିବାରେ ସକ୍ଷମ ହୋଇଥିଲେ। ଏଥିରେ ଶତ୍ରୁପକ୍ଷର 10ଟି ଟ୍ୟାଙ୍କକୁ ସେ ଧ୍ୱଂସ କରିଦେଇଥିଲେ। ତେବେ ସେ ଯେଉଁ ଟ୍ୟାଙ୍କରେ କାର୍ଯ୍ୟ କରୁଥିଲେ ତାହା ଉପରେ ଶତ୍ରୁପକ୍ଷ ଆକ୍ରମଣ କରିଥିଲେ। ସେ ଘଟଣାସ୍ଥଳରେ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିଲେ। ମରଣୋତ୍ତର ଭାବେ 1972 ସେକେଣ୍ଡ ଲେଫ୍ଟନାଣ୍ଟ ଅରୁଣ କ୍ଷେତ୍ରପାଳଙ୍କୁ ପରମବୀର ଚକ୍ର ପ୍ରଦାନ କରାଯାଇଥିଲା। ଦେଶ ତାଙ୍କର ଏହି ମହାନତା ଏବଂ ସର୍ବୋଚ୍ଚ ବଳିଦାନ ପାଇଁ ସ୍ମରଣ କରୁଛି। ଚଳିତ ବର୍ଷ କୈଳାସ ମାନସରୋବର ଯାତ୍ରା ଲାଗି ମୋଟ 750 ଜଣ ଶ୍ରଦ୍ଧାଳୁଙ୍କ ନାମ ଚୂଡ଼ାନ୍ତ ହୋଇଛି। ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂଙ୍କ ଉପସ୍ଥିତିରେ ଏକ ଅନ୍ଲାଇନ୍ କମ୍ପ୍ୟୁଟର ଡ୍ର ମାଧ୍ୟମରେ ଏହି ଶ୍ରଦ୍ଧାଳୁମାନଙ୍କର ଚୟନ କରାଯାଇଛି। ଚୟନ କରାଯାଇଥିବା ଶ୍ରଦ୍ଧାଳୁମାନଙ୍କୁ ଏ ସମ୍ପର୍କରେ ମଧ୍ୟ ଅବଗତ କରାଯାଇଛି। ଆସନ୍ତା ମାସ 30 ତାରିଖ ଦିନ ପ୍ରଥମ ପର୍ଯ୍ୟାୟ ଏବଂ ଅଗଷ୍ଟ 25 ତାରିଖ ଦିନ ଶେଷ ପର୍ଯ୍ୟାୟ ଶ୍ରଦ୍ଧାଳୁ ମାନସରୋବର ଅଭିମୁଖେ ଯାତ୍ରା କରିବେ। ଆଇପିଏଲ୍ T20 କ୍ରିକେଟ୍ ସିରିଜ୍ର ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ 68 ରନ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଚତୁର୍ଥ ତଥା ନିର୍ଣ୍ଣାୟକ ଟିମ୍ ଭାବେ ପ୍ଲେ ଅଫ୍ରେ ପ୍ରବେଶ କରିଛି। ଏଥିସହିତ ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲ୍ରୁ ବାଦ୍ ପଡ଼ିଛି। ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ 20 ଓଭର୍ରେ 5 ୱିକେଟ୍ ବିନିମୟରେ 180 ରନ୍ ସ୍କୋର୍ କରିଥିଲା। ଏହାର ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ 18 ଓଭର୍ 2ଟି ବଲ୍ରେ ସମସ୍ତ ୱିକେଟ୍ ହରାଇ 121 ରନ୍ କରିବାକୁ ସକ୍ଷମ ହୋଇଥିଲା। ଆଜି ଗୁଜରାଟ ଟାଇଟନ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ସନ୍ଧ୍ୟା 7:30ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦ ପୁଣିଥରେ ସାରା ଦେଶରେ ଆଜି ଆଧୁନିକ ଜ୍ଞାନକୌଶଳରେ ନିର୍ମିତ 103 ଅମୃତ ଷ୍ଟେସନର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦକୁ ସର୍ବସମ୍ମୁଖକୁ ଆଣିବା ପାଇଁ 9 ରାଷ୍ଟ୍ର ଅଭିମୁଖେ ଯାତ୍ରା ଆରମ୍ଭ କଲେ ସର୍ବଦଳୀୟ ପ୍ରତିନିଧି ଦଳ। ରାଜସ୍ଥାନ ବିକାନେରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ଏବଂ ଆଇପିଏଲ୍ T20 କ୍ରିକେଟ୍ ସିରିଜ୍ର ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ 69 ରନ୍ରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ସମ୍ବାଦ ଶେଷ ହେଲା।